କବିତା ସାହୁ ଚକଦ୍ରପ ଗ୍ରାମର ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଟେ। ମୁଁ ଏନ୍ ଉପବନର ପୋଇ ଚାଷ ବାର୍ତ୍ତାଟିକୁ ଶୁଣିଲି। ପୋଇ ଚାଷ ଅଳ୍ପ ଖର୍ଚ୍ଚରେ ଅଳ୍ପ ପରିଶ୍ରମରେ ପୋଷଣ ଯୁକ୍ତ ପରିବା ଅଟେ। ଏହା ଅତ୍ୟନ୍ତ ଲାଭଦାୟକ ଓ ପୁଷ୍ଟିକର ଖାଦ୍ୟ ମଧ୍ୟ ଅଟେ। ଏନ୍ ଉପବନ ତରଫରୁ ଏହି ବାର୍ତ୍ତା ଶୁଣି ଉପକାର ପାଇଥିବା ହେତୁ ଏ ସଂସ୍ଥାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି।